ओम शांति। आज 3 दिसंबर 2024 बापदादांकर अमूल्य साकार मधुर महावाक्य तो बाबाजी सारे कहुछंती मीठे बच्चे जोगर यात्रा रे बेपरुआ रुह नाही, जोग द्वारा ही आत्मा पवित्र हेब। बाबा आसी समस्त आत्मा मानंकर सेवा करी तांकु शुद्ध करिबा पाई। आजिर प्रश्न, केऊं स्मृति बजाय रहिले खाद्य पानीय शुद्ध होइजिव? तो बाबा उत्तरे कहुछंती, जदि स्मृति रे रहिब जे आमे सत्य खंड को अर्थात सत्य दुनिया को जिबा पई बाबांक पाख को आसीछु अथवा मनुष्य रु देवता हेबा पई आसीछु, तेबे खाद्य पानीय आपे आपे शुद्ध होइजिव। कारण देवता माने केबे भी अशुद्ध जिनिष खांती नाही। जेतेबेळे आमे सत्य बाबांक पाखकु सत्य खंड अर्थात पवित्र दुनियार मालिक हेबा पई आसीछे, तेणु पतित अर्थात अशुद्ध होई परिबा नाही। ओम शांति। आत्मिक पिता आत्मिक पिलामानंकु पचारुछंती, पिलामाने तुमे जेतेबेळे एठारे बसुछ तेबे काहाकु मने पकाउछ? निजर अविनाशी पितांकु, से केउठी अछंती? तांकु ही डका जाय ना, हे पतित पावन। आजिकाली सन्यासी माने मध्य कहुछंती पतित पावन सीताराम, अर्थात पतितंकु पवित्र कराउथिबा राम आस। ए कथा तो पिला माने बुझिछंती जे पवित्र दुनिया सत्य युग को, पतित दुनिया कली युग को कुहा जाए। एबे तुमे केउठी बसीछ? कली युगर अंतिम समय रे डाकुछंती बाबा आसी आमको पवित्र कराओ। आमे किए? आत्मा। आत्मा को ही पवित्र हेबाकु पड़िबो। आत्मा पवित्र हेले शरीर मध्य पवित्र मिली थाए। आत्मा पतित हेबा द्वारा शरीर मध्य पतित मिलिबो। एही शरीर माटीर पितुला अटे, आत्मा तो अविनाशी। आत्मा एही कर्म इंद्रिय द्वारा डाकुछि, बाबा मु बहुत पतित होई जाइछि, मते आसी पवित्र कर। बाबा आमको पवित्र कराउछंती, पांच विकार रूपी रावण पतित कराई थाए। वर्तमान बाबा स्मृति देउछंती आमे पवित्र थिलु, पुणी एहिपरि 84 जन्म नेई नेई एबे अंतिम जन्म रे अछु। एहा मनुष्य सृष्टि रूपी वृक्ष, बाबा कहुछंती मु एहार बीज रूप अटे। मते डाकुछंती हे परम पिता परमात्मा, ओ गॉड फादर, मते उद्धार कर। प्रत्येके निज पई कहुछंती मते मुक्त कर एवं पंडा होई शांति धाम घर को नहीं जाओ। सन्यासी माने मध्य कही थांती स्थाई शांति किपरि मिलिबो? शांति धाम तो हेउछि आत्मार घर, जेउठारु आत्मा माने आसी अभिनय करुछंती सेठारे केवल आत्मा माने ही रही थांती। शरीर नुहे आत्मा माने नंगी अर्थात अशरीर अवस्था रे रही थांती। नंगेर अर्थ एहा नुहे जे बिना वस्त्र रे रहिबा, नाही। शरीर व्यतीत आत्मा नंगी अर्थात अशरीरी रही थाए। बाबा कहुछंती पिले तुमे आत्मा माने सेठारे ब्रह्म लोकरे बिना शरीर रे रहुछ, सेथिपई ताकु निराकारी दुनिया कुहा जाए। पिला मानकु सीढ़ी चित्र विषय रे बुझाउछंती, आमे किपरि सीढ़ी तळकु खसी आसीछु? तळकु खसीबा पई सर्वाधिक 84 जन्म लागिथाए, पुणी केही केही मध्य गोटिए जन्म नेई थांती। आत्मा माने उपरु ही आसी थांती। एबे बाबा कहुछंती मु तुमको पवित्र करिबा पई आसीछि। शिव बाबा ब्रह्मांक द्वारा तुम मानंकु पाठ पढ़ाउछंती। शिव बाबा हेउछंती आत्मा मानंकर पिता एवं ब्रह्मांकु आदिदेव कुहा जाए। एही दादांक भीतरे बाबा किपरि आसुछंती एहा तुमे पिला माने ही जानुछ। मते मध्य डाकुछंती हे पतित पावन आस। आत्मा माने एही शरीर द्वारा ही डाकिथांती। मुख्य हेउछि आत्मा, एहा हेउछि दुखधाम। एही कलि युगरे देखो କିପରି ବସି ଥାଉ ଥାଉ ହଠାତ୍ ମୃତ୍ୟୁ ହୋଇଯାଉଛି। ସେଠାରେ ଏପରି କୌଣସି ବେମାର ହେବ ନାହିଁ, ତାହାର ନାମ ହିଁ ହେଉଛି ସ୍ୱର୍ଗ। ଏହା କେତେ ଭଲ ନାମ ଅଟେ! ମୁଖରେ କହିବା ଦ୍ୱାରା ହିଁ ହୃଦୟ ଖୁସି ହୋଇଯାଉଛି। ଖ୍ରୀଷ୍ଟିଆନ ମାନେ ମଧ୍ୟ କହିଥାନ୍ତି, ଶ୍ରୀକୃଷ୍ଣଙ୍କର 3000 ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା। ଏଠାରେ ଭାରତବାସୀମାନଙ୍କୁ କିଛି ବି ଜଣା ନାହିଁ, କାରଣ ସେମାନେ ବହୁତ ସୁଖ ଦେଖିଛନ୍ତି ଏବଂ ଦୁଃଖ ମଧ୍ୟ ବହୁତ ଦେଖିଛନ୍ତି, ତେଣୁ ତମ ପ୍ରଧାନ ହୋଇଯାଇଛନ୍ତି। ଏମାନଙ୍କର ହିଁ 84 ଜନ୍ମ ଅଟେ। ଅଧାକଳ୍ପ ପରେ ପୁଣି ଅନ୍ୟ ଧର୍ମ ସବୁ ଆସୁଛନ୍ତି। ଏବେ ତୁମେମାନେ ବୁଝି ପାରୁଛ, ଅଧାକଳ୍ପ ଦେବୀ ଦେବତାମାନେ ଥିଲାବେଳେ ଅନ୍ୟ କୌଣସି ଧର୍ମ ନଥିଲା। ଯେତେବେଳେ ତ୍ରେତା ଯୁଗରେ ରାମରାଜ୍ୟ ହେଲା, ସେତେବେଳେ ଇସଲାମୀ ବୌଦ୍ଧି ଥିଲେ। ମନୁଷ୍ୟ ତ ବିଲକୁଲ ଘର ଅନ୍ଧକାରରେ ଅଛନ୍ତି। କହୁଛନ୍ତି ଦୁନିଆରେ ଆୟୁଷ ଲକ୍ଷ ଲକ୍ଷ ବର୍ଷ ଅଟେ, ସେଥିପାଇଁ ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି କି କଳିଯୁଗ ବର୍ତ୍ତମାନ ଛୋଟ ପିଲା ଅଟେ। ତୁମେମାନେ ବୁଝୁଛ ଯେ କଳିଯୁଗ ପୂରା ହୋଇ ଏବେ ସତ୍ୟ ଯୁଗ ଆସିବ, ସେଥିପାଇଁ ତୁମେ ବାବାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ନେବା ପାଇଁ ଆସିଛ। ତୁମେ ସମସ୍ତେ ସ୍ୱର୍ଗବାସୀ ଥିଲ, ବାବା ସ୍ୱର୍ଗ ସ୍ଥାପନ କରିବା ପାଇଁ ଆସୁଛନ୍ତି, ତୁମେ ହିଁ ସ୍ୱର୍ଗକୁ ଆସିବ, ବାକି ସମସ୍ତେ ଶାନ୍ତିଧାମ ଘରକୁ ଚାଲିଯିବେ। ତାହା ହେଉଛି ସୁଇଟ୍ ହୋମ୍। ଆତ୍ମାମାନେ ସେଠାରେ ନିବାସ କରନ୍ତି, ପୁଣି ଏଠାକୁ ଆସି ପାଟଧାରୀ ହୁଅନ୍ତି। ଶରୀର ବ୍ୟତୀତ ତ ଆତ୍ମା କହିବି ପାରିବ ନାହିଁ, ସେଠାରେ ଶରୀର ନାହିଁ, ତେଣୁ ଆତ୍ମାମାନେ ଶାନ୍ତିରେ ଥାନ୍ତି। ପୁଣି ଅଧାକଳ୍ପ ଦେବୀ ଦେବତାମାନେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ହୋଇଥାନ୍ତି। ପୁଣି ଦ୍ୱାପର କଳିଯୁଗରେ ମନୁଷ୍ୟ ହୋଇଥାନ୍ତି, ଦେବତାମାନଙ୍କ ରାଜ୍ୟ ଥିଲା, ପୁଣି ଏବେ କୁଆଡ଼େ ଗଲା କାହାକୁ ଜଣା ନାହିଁ। ଏହି ଜ୍ଞାନ ଏବେ ତୁମମାନଙ୍କୁ ବାବାଙ୍କ ଠାରୁ ମିଳୁଛି, ଆଉ କୌଣସି ମନୁଷ୍ୟ ଠାରେ ଏହି ଜ୍ଞାନ ନାହିଁ। ବାବା ହିଁ ଦେବତା ହେବା ପାଇଁ ଏଠାକୁ ଆସିଛ। ଦେବତାମାନଙ୍କର ଖାଦ୍ୟ ପାନୀୟ ଅଶୁଦ୍ଧ ହୋଇନଥାଏ, ସେମାନେ କେବେ ବିଡ଼ି ଆଦି ପିଅନ୍ତି ନାହିଁ। ଏଠାକାର ପତିତ ମନୁଷ୍ୟମାନଙ୍କର କଥା ନ କହିଲେ ଭଲ, କଣ କଣ ସବୁ ଖାଉଛନ୍ତି ଏବେ ବାବା ବୁଝାଉଛନ୍ତି। ଏହି ଭାରତ ପୂର୍ବରୁ ସତ୍ୟଖଣ୍ଡ ଥିଲା, ତାହା ନିଶ୍ଚିତ ସତ୍ୟ ହେବ। ସତ୍ୟ ବାବା ହିଁ ସ୍ଥାପନ କରିଥିବେ, ବାବାଙ୍କୁ ହିଁ ସତ୍ୟ କୁହାଯିବ। ବାବା କହୁଛନ୍ତି ମୁଁ ହିଁ ଏହି ଭାରତକୁ ସତ୍ୟ ଖଣ୍ଡ କରୁଛି। ତୁମେମାନେ ବାସ୍ତବରେ ଦେବତା କିପରି ହେଉଛ ତାହା ମଧ୍ୟ ତାକୁ ତୁମକୁ ଶିଖାଉଛି। ବହୁତ ପିଲା ଏଠାକୁ ଆସୁଛନ୍ତି, ତେଣୁ ଘର ଇତ୍ୟାଦି ତିଆରି କରିବାକୁ ପଡୁଛି, ଶେଷ ପର୍ଯ୍ୟନ୍ତ ମଧ୍ୟ ତିଆରି ହେଉଥିବ, ବହୁତ ତିଆରି ହେବ। ଆଉ କେହି କେହି ଘର ମଧ୍ୟ କିଣୁଛନ୍ତି, ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା କାର୍ଯ୍ୟ କରୁଛନ୍ତି। ବ୍ରହ୍ମା ହେଉଛନ୍ତି କଳା ଅର୍ଥାତ୍ ପତିତ, କାରଣ ଏହା ତାଙ୍କର ବହୁତ ଜନ୍ମର ଶେଷ ଜନ୍ମ ଅଟେ ନା। ଇଏ ପୁଣି ପବିତ୍ର ଅର୍ଥାତ୍ ଗରା ହେଉଛନ୍ତି। କୃଷ୍ଣଙ୍କର ଚିତ୍ର ମଧ୍ୟ ଗରା ଏବଂ ଶ୍ୟାମଳ ଅଟେ ନା। ମ୍ୟୁଜିୟମରେ ବଡ଼ ବଡ଼ ଭଲ ଚିତ୍ର ସବୁ ରହିଛି, ଯାହାଦ୍ୱାରା ତୁମେ କାହାକୁ ଭଲ ଭାବରେ ବୁଝାଇ ପାରିବ। ଏଠାରେ ବାବା ମ୍ୟୁଜିୟମ ତିଆରି କରୁନାହାନ୍ତି, ଏହାକୁ କୁହାଯାଏ ଟାୱାର ଅଫ୍ ସାଇଲେନ୍ସ। ତୁମେମାନେ ଜାଣିଛ ଆମେ ଶାନ୍ତିଧାମ ନିଜ ଘରକୁ ଯାଉଛୁ, ଆମେ ସେଠାକାର ନିବାସୀ, ପୁଣି ଏଠାକୁ ଆସି ଶରୀର ଧାରଣ କରି ଅଭିନୟ କରୁଛୁ। ପିଲାମାନଙ୍କର ପ୍ରଥମେ ପ୍ରଥମେ ଏହି ନିଶ୍ଚୟ ରହିବା ଉଚିତ ଯେ ଏଠାରେ କୌଣସି ସାଧୁ ସନ୍ଥ ପଢ଼ାଉନାହାନ୍ତି। ଇଏ ଦାଦା ତ ସିନ୍ଧୁ ପ୍ରଦେଶରେ ରହୁଥିଲେ, ପରନ୍ତୁ ଏହାଙ୍କ ଶରୀରରେ ଯିଏ ପ୍ରବେଶ କରି କହୁଛନ୍ତି ସେ ହେଉଛନ୍ତି ଜ୍ଞାନର ସାଗର, ତାଙ୍କୁ କେହି ଜାଣିନାହାନ୍ତି। ଗଡ଼ଫାଦର ମଧ୍ୟ କହୁଛନ୍ତି, ପୁଣି କହୁଛନ୍ତି ତାଙ୍କର ନାମ ରୂପ ହିଁ ନାହିଁ, ସେ ହେଉଛନ୍ତି ନିରାକାର, ତାଙ୍କର କୌଣସି ଆକାର ନାହିଁ। ପୁଣି କହିଦେଉଛନ୍ତି ସେ ସର୍ବବ୍ୟାପୀ ଅଟନ୍ତି। ଆରେ ପରମାତ୍ମା କେଉଁଠି ଅଛନ୍ତି? କହିବେ ସର୍ବବ୍ୟାପୀ ଅଟନ୍ତି, ସମସ୍ତଙ୍କ ଭିତରେ ଅଛନ୍ତି। ଆରେ ପ୍ରତ୍ୟେକଙ୍କ ଭିତରେ ଆତ୍ମା ରହିଛି, ସବୁ ଭାଇ ଭାଇ ଅଟନ୍ତି। ହଁ, ସବୁ ଭାଇ ଭାଇ ଅଟନ୍ତି ନା। ପୁଣି ଘଟ ଘଟରେ ପରମାତ୍ମା କେଉଁଠୁ ଆସିଲେ? ଏପରି ତ କୁହାଯିବ ନାହିଁ। ପରମାତ୍ମା ମଧ୍ୟ ଅଛନ୍ତି ଏବଂ ଆତ୍ମା ମଧ୍ୟ ଅଛି। ସମସ୍ତେ ପରମାତ୍ମା ବାବାଙ୍କୁ ଡାକୁଛନ୍ତି, ବାବା ଆସିଆ ଆମ ପତିତମାନଙ୍କୁ ପବିତ୍ର କର, ମତେ ତୁମେ ଏହି ଧନ୍ଦା ବା ଏହି ସେବା କରିବା ପାଇଁ ଡାକୁଛ, ଆମ ସମସ୍ତଙ୍କୁ ଆସି ଶୁଦ୍ଧ କର, ପତିତ ଦୁନିଆକୁ ମତେ ନିମନ୍ତ୍ରଣ ଦେଉଛ, କହୁଛ ବାବା ଆମେ ପତିତ ଅଟୁ, ବାବା ତ ପବିତ୍ର, ଦୁନିଆ ଦେଖୁ ହିଁ ନାହାନ୍ତି, ପତିତ ଦୁନିଆରେ ତୁମର ସେବା କରିବା ପାଇଁ ଆସିଛନ୍ତି। ଏବେ ଏହି ରାବଣ ରାଜ୍ୟ ବିନାଶ ହୋଇଯିବ, ବାକି ତୁମେ ଯେଉଁମାନେ ରାଜଯୋଗ ଶିଖୁଛ ସେଠାରେ ଯାଇ ରାଜାମାନଙ୍କର ରାଜା ହେବ। ତୁମମାନଙ୍କୁ ଅଗଣତି ଥର ଏହି ପାଠ ପଢ଼ାଇଛି, ପୁଣି 5000 ବର୍ଷ ପରେ ତୁମକୁ ହିଁ ପଢ଼ାଇବି। ବର୍ତ୍ତମାନ ସତ୍ୟଯୁଗ ଏବଂ ତ୍ରେତାଯୁଗର ରାଜଧାନୀ ସ୍ଥାପନ ହେଉଛି। ପ୍ରଥମେ ହେଉଛି ବ୍ରାହ୍ମଣ କୁଳ, ପ୍ରଜାପିତା ବ୍ରହ୍ମାଙ୍କର ଗାୟନ ଅଛି ନା, ଯାହାଙ୍କୁ ଏଡମ ବା ଆଦିଦେବ କୁହାଯାଏ, ଏ କଥା କେହି ଜାଣିନାହାନ୍ତି। ବହୁତ ଅଛନ୍ତି ଯିଏକି ଏଠାକୁ ଆସି ଶୁଣିସାରି ପୁଣି ମାୟାର ଅଧୀନ ହୋଇ ଚାଲିଯାଉଛନ୍ତି। ପୁଣ୍ୟ ଆତ୍ମା ହେଉ ହେଉ ପୁଣି ପାପ ଆତ୍ମା ହୋଇଯାଉଛନ୍ତି। ମାୟା ବଡ଼ ଜବରଦସ୍ତଟେ ସମସ୍ତଙ୍କୁ ପାପ ଆତ୍ମା କରାଇ ଦେଉଛି। ପୁଣି ଏଠାରେ କୌଣସି ପବିତ୍ର ଆତ୍ମା ପୁଣ୍ୟ ଆତ୍ମା ହିଁ ନାହାନ୍ତି, ଦେବୀ ଦେବତାମାନେ ହିଁ ପବିତ୍ର ଆତ୍ମା ଥିଲେ, ସେତେବେଳେ ସମସ୍ତେ ପତିତ ହୋଇଯାଆନ୍ତି, ସେତେବେଳେ ବାବାଙ୍କୁ ଡାକିଥାନ୍ତି। ବର୍ତ୍ତମାନ ଏହା ହେଉଛି ରାବଣର ରାଜ୍ୟ, ପତିତ ଦୁନିଆ, ଏହାକୁ କୁହାଯାଉଛି କଣ୍ଟାର ଜଙ୍ଗଲ, ସତ୍ୟଯୁଗ କୁହାଯାଏ ଫୁଲର ବଗିଚା। ମୋଗଲ ଗାର୍ଡେନରେ ବହୁତ ଫାଷ୍ଟ କ୍ଲାସ ଭଲ ଭଲ ଫୁଲ ହୋଇଥାଏ, ଅରଖ ଫୁଲ ମଧ୍ୟ ମିଳିବ, ପରନ୍ତୁ ଏହାର ଅର୍ଥକୁ କେହି ବି ବୁଝିନାହାନ୍ତି। ଶିବଙ୍କ ଉପରେ ଅରଖ ଫୁଲ କାହିଁକି ଚଢ଼ାଯାଉଛି, ଏ କଥା ବାବା ବୁଝାଉଛନ୍ତି। ଯେତେବେଳେ ମୁଁ ପାଠ ପଢ଼ାଉଛି, କେହି ଫାଷ୍ଟ କ୍ଲାସ ମତି, କେହି ରତନମତି, କେହି ପୁଣି ଅରଖ ଫୁଲ ମଧ୍ୟ ଅଛନ୍ତି, କ୍ରମାନୁସାରେ ତ ଅଛନ୍ତି ନା, ତେଣୁ ଏହାକୁ ସୁଖଧାମ ମୃତ୍ୟୁ ଲୋକ କୁହାଯାଉଛି। ସତ୍ୟଯୁଗ ହେଉଛି ଅମର ଲୋକ, ଏ କଥା କୌଣସି ଶାସ୍ତ୍ରରେ ନାହିଁ। ଶାସ୍ତ୍ର ତ ଏହି ଦାତା ପଢ଼ନ୍ତି, ବାବା ତ ଶାସ୍ତ୍ର ପଢ଼ାଇବେ ନାହିଁ, ବାବା ନିଜେ ସଦ୍ଗତି ଦାତା ଅଟନ୍ତି, ଆବଶ୍ୟକ ସ୍ଥଳେ ଗୀତାର ଉଦାହରଣ ଦେଇଥାନ୍ତି। ସର୍ବଶାସ୍ତ୍ରମୟୀ ଶିରୋମଣି ଗୀତାକୁ ଭଗବାନ ହିଁ ଶୁଣାଇଛନ୍ତି, ପରନ୍ତୁ ଭଗବାନ କାହାକୁ କୁହାଯାଉଛି ଏ କଥା ଭାରତବାସୀମାନଙ୍କୁ ଜଣାନାହିଁ। ବାବା କହୁଛନ୍ତି ମୁଁ ନିଷ୍କାମ ସେବା କରୁଛି, ତୁମକୁ ବିଶ୍ୱର ମାଲିକ କରୁଛି, ମୁଁ ମାଲିକ ହେଉ ନାହିଁ। ସ୍ୱର୍ଗରେ ତୁମେମାନେ ମତେ ମନେ ପକାଇବ ନାହିଁ, ଦୁଃଖରେ ସମସ୍ତେ ସ୍ମରଣ କରନ୍ତି, ସୁଖରେ କେହି କରନ୍ତି ନାହିଁ। ଏହାକୁ ଦୁଃଖ ଏବଂ ସୁଖର ଖେଳ କୁହାଯାଏ। ସ୍ୱର୍ଗରେ ଅନ୍ୟ କୌଣସି ଧର୍ମ ହିଁ ନାହିଁ, ସେମାନେ ସମସ୍ତେ ପରେ ଆସୁଛନ୍ତି। ତୁମେମାନେ ଜାଣୁଛୁ ଏବେ ଏହି ପୁରୁଣା ଦୁନିଆରେ ବିନାଶ ହେବ, ପ୍ରାକୃତିକ ବିପର୍ଯ୍ୟୟ ତୋଫାନ ଇତ୍ୟାଦି ଜୋରରେ ଆସିବ, ସବୁକିଛି ଖତମ ହୋଇଯିବ, ତେଣୁ ଏବେ ବାବା ଆସି ନିର୍ବୁଦ୍ଧିଆରୁ ବୁଦ୍ଧିବାନ କରୁଛନ୍ତି। ବାବା ତୁମକୁ ବହୁତ ସମ୍ପତ୍ତି ଦେଇଥିଲେ, ସବୁ କୁଆଡେ ଗଲା, ଏବେ କେତେ କାଙ୍ଗାଳ ହୋଇଯାଉଛନ୍ତି। ଭାରତ ଯିଏକି ସୁନାର ଚଢ଼େଇ ଥିଲା ସେ ଏବେ କଣ ହୋଇଯାଇଛି? ଏବେ ପୁଣି ପତିତ ପାବନ ବାବା ଆସି ରାଜଯୋଗ ଶିଖାଉଛନ୍ତି, ତାହା ହେଉଛି ହଟଯୋଗ, ଏହା ରାଜଯୋଗ ଅଟେ। ଏହି ରାଜଯୋଗ ସ୍ତ୍ରୀ ପୁରୁଷ ଉଭୟଙ୍କ ପାଇଁ ଅଟେ, ସେହି ହଟଯୋଗ କେବଳ ପୁରୁଷ ହିଁ ଶିଖାଇଥାନ୍ତି। ଏବେ ବାବା କହୁଛନ୍ତି ପୁରୁଷାର୍ଥ କରି ବିଶ୍ୱର ମାଲିକ ହୋଇ ଦେଖାଓ, କିଉଁକି ଅଳ୍ପ ସମୟ ମଧ୍ୟରେ ପୁରୁଣା ଦୁନିଆର ବିନାଶ ହେବ। ଏହି ଲଢ଼େଇ ଅନ୍ତିମ ଲଢ଼େଇ ଅଟେ, ଏହି ଲଢ଼େଇ ଆରମ୍ଭ ହେଲେ ଆଉ ଅଟକିବ କାହିଁକି? ଏହି ଯୁଦ୍ଧ ଆରମ୍ଭ ସେତେବେଳେ ହେବ ଯେତେବେଳେ ତୁମର କର୍ମାତୀତ ଅବସ୍ଥା ହେବ ଏବଂ ସ୍ୱର୍ଗକୁ ଯିବାର ଯୋଗ୍ୟ ହୋଇଯିବ। ବାବା ପୁଣି ମଧ୍ୟ କହୁଛନ୍ତି, ଯୋଗର ଯାତ୍ରାରେ ବେପରୁଆ ହୁଅ ନାହିଁ, ଏଥିରେ ହିଁ ମାୟା ବିଘ୍ନ ପକାଇଥାଏ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ସୁପ୍ରଭାତ, ନମସ୍ତେ, ନମସ୍ତେ, ନମସ୍ତେ ବାବା, ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ, ବାବାଙ୍କ ଦ୍ୱାରା ଭଲ ରୂପେ ପାଠ ପଢି ଫାଷ୍ଟ କ୍ଲାସ ଫୁଲ ହେବାକୁ ପଡ଼ିବ। ଏହା କଣ୍ଟାର ଜଙ୍ଗଲକୁ ଫୁଲର ବଗିଚା କରିବାରେ ପୂର୍ଣ୍ଣ ସହଯୋଗ ଦେବାକୁ ପଡ଼ିବ। ଧାରଣା ନମ୍ବର ଦୁଇ, କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ କିମ୍ବା ସ୍ୱର୍ଗରେ ଉଚ୍ଚ ପଦର ଅଧିକାରୀ ପ୍ରାପ୍ତ କରିବା ପାଇଁ ଯୋଗର ଯାତ୍ରାରେ ତତ୍ପର ରହିବାକୁ ହେବ, ଏଥିରେ ବେପରୁଆ ହେବାର ନାହିଁ। ଆଜିର ବରଦାନ, ନିଜର ମସ୍ତକରେ ସର୍ବଦା ବାବାଙ୍କର ଆଶୀର୍ବାଦର ହାତ ଅନୁଭବ କରୁଥିବା ମାଷ୍ଟର ବିଘ୍ନ ବିନାଶକ ହୁଅ। ବାବା ବର୍ତ୍ତମାନଙ୍କୁ ବିସ୍ତାରରେ ଶୁଣାଉଛନ୍ତି, ଗଣେଶଙ୍କୁ ବିଘ୍ନ ବିନାଶକ କହିଥାନ୍ତି, ତେବେ ବିଘ୍ନ ବିନାଶକ ଆତ୍ମା ସେହିମାନେ ହୋଇଥାନ୍ତି ଯେଉଁମାନଙ୍କ ଭିତରେ ସର୍ବଶକ୍ତି ରହିଥାଏ। ତେଣୁ ସର୍ବଶକ୍ତିକୁ ଯଦି ଯଥା ସମୟରେ କାର୍ଯ୍ୟରେ ଲଗାଇବ, ତେବେ କୌଣସି ପ୍ରକାରର ବିଘ୍ନ ତିଷ୍ଠି ପାରିବ ନାହିଁ। ସେଥିପାଇଁ ମାୟା ଯେତେ ବି ବିକରାଳ ରୂପ ଧାରଣ କରି ଆସୁ, କିନ୍ତୁ ତୁମେମାନେ ଜ୍ଞାନବାନ ଆତ୍ମା ହୋଇ ରୁହ, କାରଣ ଜ୍ଞାନବାନ ଆତ୍ମା କେବେ ବି ମାୟାଠାରୁ ପରାସ୍ତ ହୋଇପାରିବେ ନାହିଁ। ଯଦି ତୁମର ମସ୍ତକରେ ବାପଦାଦାଙ୍କର ଆଶୀର୍ବାଦର ହାତ ରହିଥିବ, ତେବେ ଜାଣିନିଓ ବିଜୟର ତିଳକ ଲାଗି ରହିଛି, କାରଣ ପରମାତ୍ମାଙ୍କର ଆଶୀର୍ବାଦର ହାତ ଏବଂ ତାଙ୍କର ସଙ୍ଗ ବିଘ୍ନ ବିନାଶକ କରିଦିଏ। ଆଜିର ସ୍ଲୋଗାନ, ନିଜ ଭିତରେ ସର୍ବଗୁଣକୁ ଧାରଣ କରି ଅନ୍ୟମାନଙ୍କୁ ଗୁଣର ଦାନ କରୁଥିବା ଆତ୍ମାମାନେ ହିଁ ଗୁଣମୂର ତଟନ୍ତି। ଓମ୍ ଶାନ୍ତି।